ଚିତ୍ର ସାତ ପାଏନ୍ ବୋଏଡ଼ ନୋହ ସବୁ ପ୍ରକାର ଚେରେ ଆର୍ ପଶୁମାନକେ ଜାହାଜ ଭିତରେ ରଖଲେ ଯେନ୍ତା ମହାପ୍ରଭୁ କହିଥିଲେ। ନୋହ ତାଙ୍କର ମେଜି ଆର୍ ତିନିଟା ପିଲା ଆର୍ ସେମାନଙ୍କର ମେଜି ସବକେ ଜାହାଜ ଭିତରେ ଭରଲେ। ତାର୍ ପଛେ ମହାପ୍ରଭୁ କବାଟ ବନ୍ଦ କରିଦେଲେ। ସେ ଘୋର ବର୍ଷା ପାଏନ୍ ବୋଏଡ଼ କରିଦେଲେ ପୃଥିବୀଯାକ। କିଏ ଜଣେ ବି ବଞ୍ଚବାର୍ ଲାଗି ନାଇଁ ଥାଇ। ସେତ୍କି ବେଲ୍କେ ଖୁବ୍ ଡେରି ହେଇଯାଇଥିଲା। ନୋହ ଆର୍ ତାଙ୍କର ପରିବାର ଜାହାଜ ଭିତରେ ରକ୍ଷା ପାଇଲେ। ମାତର ବାହାରେ ଯେତ୍କି ଥିଲେ ସବୁ ମରିଗଲେ। ନୋହ ରକ୍ଷା ପାଇଲେ କାଁ କାଜେ କି ସେ ମହାପୁରୁକେ ବିଶ୍ୱାସ କରୁଥିଲେ ଆର୍ କଥା ମାନୁଥିଲେ।